ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমার পথপ্রদর্শিকা বেতার অনুষ্ঠান তরফ আপনার হার্দিক প্রীতি শুভেচ্ছা জ্ঞাপন করুছু। প্রভু যীশুঙ্কর অনুগ্রহ আজ আমি পুনর্বার তাঁর বাক্য অধ্যয়ন তথা শ্রবণ করা সুযোগ পাইপারিছু। আমার বিশ্বাস আজ প্রভু তাঁর বাক্য মধ্যে আমার সহিত কথা কয়া যাওয়া আজ আশীর্বাদ করা যাওয়া, কিন্তু আমি সেই প্রকার প্রস্তুতির হৃদয় নিয়ে ତାଙ୍କର ନିକଟବର୍ତ୍ତୀ ହେବା ଉଚିତ। ତାହେଲେ ପ୍ରଭୁ ଆଜି ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତରେ କଥା କହିବେ, ଆଉ ସେ ଆମମାନଙ୍କୁ ତାଙ୍କର ସେହି ଶାନ୍ତି ଆନନ୍ଦ ପ୍ରଦାନ କରିବେ। ଆପଣଙ୍କର ଯଦି କୌଣସି ପ୍ରକାର ସମସ୍ୟା ରହିଅଛି ବା ଦୁଃଖ ରହିଅଛି, ତାହେଲେ ତାହା ପ୍ରଭୁଙ୍କ ନିକଟରେ ଜଣାନ୍ତୁ। ଆଉ ବିଶେଷର ଅନୁରୋଧ, ଆପଣଙ୍କର ଯଦି ସାକ୍ଷ୍ୟ କିମ୍ବା ପ୍ରାର୍ଥନାର ଅନୁରୋଧ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ। ତୁମେ ଆମକୁ ତୁମର ସେ ଆଶୀର୍ବାଦ ଅନୁଗ୍ରହରେ ଏପର୍ଯ୍ୟନ୍ତ ବଞ୍ଚାଇ ରଖିଅଛ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତରେ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକଙ୍କୁ ତୁମେ ପ୍ରଭୁ ତୁମର ଏହି ଆଶୀର୍ବାଦ ଏବଂ ସୁରକ୍ଷାର ବାହୁଛା ହାତରେ ଆପରି ରଖ। ପ୍ରତ୍ୟେକ ଜୀବନରେ ତୁମର ମହତ ଇଚ୍ଛା ଅଭିମତ ପ୍ରଭୁ ତୁମେ ସଫଳ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମକୁ ଶାନ୍ତି ସାନ୍ତ୍ୱନା ଦିଅ। ତୁମରି ପଥରେ ଚାଲିବା ନିମନ୍ତେ ସାହାଯ୍ୟ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ଆଇବ ପୁସ୍ତକ ତହିଁର ଏଗାର ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ସୋଫରର ଆଇବଙ୍କ ସହିତ ପ୍ରଥମ ଆଲୋଚନା। ଏଠାରେ ମୁଁ ଆପଣଙ୍କୁ କହି ରଖେ ଯେ ଆୟୁବଙ୍କର ତିନି ଜଣ ବନ୍ଧୁ ଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଆୟୁବଙ୍କ ସହିତ ପ୍ରଥମ ଥର ପାଇଁ ଆଲୋଚନା କରିସାରିଛନ୍ତି ଓ ଏଠାରେ ଆମେ ତୃତୀୟ ବନ୍ଧୁ ଜଣଙ୍କୁ ଦେଖୁଅଛୁ ଯିଏକି ଆୟୁବଙ୍କ ସହିତ ପ୍ରଥମ ଥର ପାଇଁ ଆଲୋଚନା କରିବାକୁ ଯାଉଅଛନ୍ତି, ଆଉ ଏ ହେଉଛନ୍ତି ନାମାଥିଓ ସୋଫର। ଏ ଜଣେ ଆଇନଜ୍ଞ ଥିଲେ ଆଉ ସେ ଭାବନ୍ତି ଯେ ଈଶ୍ୱର ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରନ୍ତି। ଏହି ପ୍ରକାର ପରିସ୍ଥିତିରେ ଈଶ୍ୱର କ'ଣ କରିବେ ତାହା ସେ ଜାଣନ୍ତି ବୋଲି ଛଳନା କରନ୍ତି। ସେ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି ଆଉ ସେ କହିବାକୁ ଚାହାନ୍ତି ଯେ ଈଶ୍ୱର ବ୍ୟବସ୍ଥା ଅନୁଯାୟୀ ସମସ୍ତ କିଛି ସାଧନ କରନ୍ତି, ମାତ୍ର ସେ ନିଜର ବ୍ୟବସ୍ଥାକୁ ଉପେକ୍ଷା କରି କିଛି କରନ୍ତି ନାହିଁ। ମାତ୍ର ସେ ଯାହା କିଛି କହିଥିଲେ ତାହା ମଧ୍ୟ ଆୟୁବଙ୍କର କୌଣସି ଉପକାରରେ ଆସିପାରିନଥିଲା କି ତାହାଙ୍କର ସମସ୍ୟା ସମାଧାନ କରିପାରିନଥିଲା। ଏଗାର ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଏଥିରେ ନାମାଥିଓ ସୋଫର ଉତ୍ତର କରି କହିଲା, ଏତେ କଥାର କିଛି ଉତ୍ତର ଦିଆଯିବ ନାହିଁ ଓ ବକୁଆ ଲୋକ କ'ଣ ନିର୍ଦ୍ଦୋଷ ଗଣାଯିବ। ସେ କହୁଛନ୍ତି ଯେ ଆୟୁବ ତାହାଙ୍କର ପାପକୁ ତାହାଙ୍କର ବାକ୍ୟ ଦ୍ୱାରା ଘୋଡ଼ାଇ ରଖିଅଛନ୍ତି, ସେ ନିଜର ପାପକୁ ଛପାଇ ରଖିଅଛନ୍ତି। କିନ୍ତୁ ଆୟୁବ ଏହି ବିଷୟକୁ ସ୍ପଷ୍ଟ କରିଦେବା ନିମନ୍ତେ ଅନେକ ଚେଷ୍ଟା କରିଅଛନ୍ତି। ଅର୍ଥାତ୍ ଜଣେ ମନୁଷ୍ୟ ଏତେ ଦୂର କ୍ଲେଶ ଭୋଗ କରିବା ପରେ ଈଶ୍ୱରଙ୍କଠାରୁ କୌଣସି ପାପ ଛପାଇ ରଖିବାକୁ ଚେଷ୍ଟା କରିବ ନାହିଁ। ମାତ୍ର ସୋଫର ସେହିସବୁକୁ ଉପେକ୍ଷା କରି କହନ୍ତି ଯେ ଆୟୁବ ନିଜର ପରିସ୍ଥିତିର ବାହାରେ ନିଜର ଇଚ୍ଛା ଅନୁଯାୟୀ କଥା କହିବାକୁ ଚେଷ୍ଟା କରୁଅଛନ୍ତି। ହଁ, ଏହା ମଧ୍ୟ ସତ୍ୟ ଯେ ଅନେକ ଲୋକ ଏହିପରି କଥାବାର୍ତ୍ତା କରନ୍ତି, ମାତ୍ର ଏହା ଆୟୁବଙ୍କ କ୍ଷେତ୍ରରେ ସତ ନଥିଲା। ଏଗାର ପର୍ବର ତିନି ପଦରେ ଲେଖା ଅଛି, ତୁମ୍ଭର ଦର୍ପ କ'ଣ ଲୋକମାନଙ୍କୁ ନିରବ କରିବ ଓ ତୁମ୍ଭେ ପରିହାସ କଲେ କେହି କ'ଣ ତୁମକୁ ଲଜ୍ଜିତ କରିବ ନାହିଁ। ସୋଫର ପ୍ରକୃତରେ ଆୟୁବଙ୍କୁ ଦୋଷାରୋପ କରିବାକୁ ଚାହାନ୍ତି। ସେ କହିବାକୁ ଚାହାନ୍ତି ଯେ ଆୟୁବ ମିଥ୍ୟା କହୁଅଛନ୍ତି ଆଉ ସେ କହନ୍ତି ଆୟୁବ ତୁମ୍ଭର ଦର୍ପ କ'ଣ ଲୋକମାନଙ୍କୁ ନିରବ କରିବ। ସେ ତାହାଙ୍କୁ କପଟି ବୋଲି କହି ଦୋଷାରୋପ କରିଥିଲେ, ମାତ୍ର ଏଠାରେ ସେ ତାହାଙ୍କୁ ମିଥ୍ୟାବାଦୀ ବୋଲି କହି ଦୋଷାରୋପ କରନ୍ତି। ସେ କହନ୍ତି ତୁମେ ଈଶ୍ୱରଙ୍କ ନିକଟରେ କେବଳ ଛଳନା କରୁନାହୁଁ, ମାତ୍ର ତୁମେ ମିଛ କହୁଅଛ। ଦେଖନ୍ତୁ, ଏହି ସୋଫର ଆୟୁବଙ୍କର ବନ୍ଧୁ ବିଲଦତ୍ଠାରୁ ଆହୁରି ଅଧିକ ମାରାତ୍ମକ ଥିଲେ। ବିଲଦତ୍ ତାହାଙ୍କୁ କେବଳ କପଟି ବୋଲି ବିଚାର କରିଥିଲେ, ମାତ୍ର ସୋଫର ତାହାଙ୍କୁ କେବଳ କପଟି ନୁହେଁ ମାତ୍ର ମିଥ୍ୟାବାଦୀ ବୋଲି ବିଚାର କଲେ। ସୋଫର ବର୍ତ୍ତମାନ ନିଜକୁ ଈଶ୍ୱରଙ୍କର ଅତି ନିଜର ବୋଲି ବିବେଚନା କରିବାକୁ ଯାଉଅଛନ୍ତି। ସେ ଭାବନ୍ତି ଯେ ସେ ଜାଣନ୍ତି ଈଶ୍ୱର ଏହିପରି କେତେକ ପରିସ୍ଥିତିରେ କ'ଣ କରିବେ, ମାତ୍ର ସେ ପ୍ରକୃତରେ ଜାଣେ ନା ଈଶ୍ୱର ଆୟୁବଙ୍କ ଜୀବନରେ କ'ଣ ଘଟାଇବାକୁ ଯାଉଅଛନ୍ତି। ମାତ୍ର ସେ କହିବାକୁ ଚାହେଁ ଯେ ସେ ଯାହା କହୁଅଛି ତାହା ସତ୍ୟ ଓ ତାହା ଘଟିବାକୁ ଯାଉଅଛି, ତେଣୁ ଆୟୁବ ତାହା ସବୁ ଶୁଣିବାକୁ ହେବ କାରଣ ତାହା ଈଶ୍ୱରଙ୍କ ବାକ୍ୟ, କିନ୍ତୁ ତାହା ଠିକ୍ ନଥିଲା। ଏଗାର ପର୍ବର ଚାରି ପଦରୁ ପାଞ୍ଚ ପଦରେ ଏହିପରି ଲେଖା ଅଛି, କାରଣ ତୁମେ କହୁଅଛ ମୋହର ବାକ୍ୟ ଶୁଦ୍ଧ, ମୁଁ ତୁମ ଦୃଷ୍ଟିରେ ଶୁଚି, ମାତ୍ର ଆହା ଯେବେ ପରମେଶ୍ୱର କଥା କହନ୍ତେ ଓ ତୁମ ପ୍ରତିକୂଳରେ ଆପଣା ଉଷ୍ଠାଧର ଫିଟାନ୍ତେ। ଦେଖନ୍ତୁ, ଯେତେବେଳେ ଈଶ୍ୱର ଆୟୁବଙ୍କୁ କିଛି କହୁନାହାନ୍ତି ସେତେବେଳେ ସୋଫର ଈଶ୍ୱରଙ୍କ ତରଫରୁ ଆୟୁବଙ୍କୁ କହୁଅଛନ୍ତି, କିନ୍ତୁ ଏହା ଈଶ୍ୱରଙ୍କ ବାକ୍ୟ ନଥିଲା। ସୋଫର ନିଜର ଭାବନା ଅନୁଯାୟୀ ଓ ଚିନ୍ତାଧାରା ଅନୁଯାୟୀ ଆୟୁବଙ୍କୁ କେବଳ ଦୋଷାରୋପ କରିବାକୁ ଚାହିଁଥିଲେ। ସେ ଆୟୁବଙ୍କୁ ବାସ୍ତବରେ ଜାଣିପାରିନଥିଲେ। ଈଶ୍ୱର ଯେଉଁଠି ଆୟୁବଙ୍କୁ ଦୋଷାରୋପ କରୁନାହାନ୍ତି ସେଠାରେ ସୋଫର ତାହାଙ୍କୁ ଦୋଷାରୋପ କରୁଅଛନ୍ତି। ଯଦି ସୋଫରଙ୍କର ସେହିପରି ଆତ୍ମିକ ବିଚାରବୁଦ୍ଧି ଥାଆନ୍ତା, ତାହେଲେ ସେ ଆଇବଙ୍କର ଅବସ୍ଥାକୁ ବୁଝିପାରିଥାନ୍ତେ ଓ ଆଇବଙ୍କ ଜୀବନରେ ଈଶ୍ୱରଙ୍କର ଅଭିମତକୁ ମଧ୍ୟ ଜାଣିପାରିଥାନ୍ତେ। ତେଣୁ ପ୍ରକୃତରେ ସୋଫର ଈଶ୍ୱରଙ୍କର ଚାଳନା ଅନୁଯାୟୀ ଆଇବଙ୍କ ସହିତ କଥୋପକଥନ କରୁନଥିଲେ। ସେହିପରି ଆଜି ମଧ୍ୟ ଅନେକ ସମୟରେ ଆମମାନଙ୍କ ଜୀବନରେ ଏହିପରି ତ୍ରୁଟି ଦେଖାଯାଇଥାଏ। ଆମେ ଅନ୍ୟର ଜୀବନରେ ଈଶ୍ୱରଙ୍କ ଅଭିମତ କ'ଣ ଅଛି ତାହା ଜାଣିବା ନିମନ୍ତେ ଚେଷ୍ଟା ନ କରି ତାହାର ପାପ ନିମନ୍ତେ ଯେ ତାହା ପ୍ରତି ଏପରି ଘଟୁଅଛି ତାହା ସାଙ୍ଗେ ସାଙ୍ଗେ କହିଦେଇଥାଉ, ମାତ୍ର ଏପରି ମନ୍ତବ୍ୟ ଦେବା ଠିକ୍ ନୁହେଁ। ପ୍ରତ୍ୟେକ ମନୁଷ୍ୟ ପ୍ରତି ଈଶ୍ୱରଙ୍କର ଅଭିମତ ଭିନ୍ନ ଭିନ୍ନ ଥାଇପାରେ। ତେଣୁ ଏପରି ମନ୍ତବ୍ୟ ଦେବା ପରିବର୍ତ୍ତେ ତାହାକୁ ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ସାନ୍ତ୍ୱନା ଦେଇ ତାହା ନିମନ୍ତେ ପ୍ରାର୍ଥନା କରିବା ଉଚିତ। ତେବେ ଦେଖନ୍ତୁ ସୋଫର ଆହୁରି କ'ଣ କହୁଅଛନ୍ତି। 11:6 ଲେଖା ଅଛି, ପୁଣି ଜ୍ଞାନର ନିଗୁଢ଼ ତତ୍ତ୍ୱ ଅର୍ଥାତ୍ ତହିଁର ବହୁବିଧ ଫଳଦାୟକ କର୍ମଣ୍ୟତା ତୁମକୁ ଜ୍ଞାତ କରାନ୍ତେ। ଏହେତୁ ଜାଣ ଯେ ପରମେଶ୍ୱର ତୁମ୍ଭ ଅପରାଧ ଅପେକ୍ଷା ଉଣା ପରିଶୋଧ ତୁମ୍ଭଠାରୁ ନେଉଅଛନ୍ତି। ବାସ୍ତବରେ ସେଠାରେ ଆଇବଙ୍କୁ ଯାହା କହନ୍ତି ତାହା ପ୍ରକୃତରେ ସାନ୍ତ୍ୱନାଜନକ ବାକ୍ୟ ନୁହେଁ, ମାତ୍ର ହୃଦୟ ବିଦାରକ ବାକ୍ୟ। ସେ ଆଇବଙ୍କୁ କହୁଛନ୍ତି, ଆଇବ, ତୁମ୍ଭ ପ୍ରତି ଯାହା ସବୁ କ୍ଲେଶ ଘଟୁଅଛି ତାହା ତୁଳନାରେ ତୁମ୍ଭେ ଆହୁରି ଅଧିକ କ୍ଲେଶ ଭୋଗ କରିବା କଥା। ତୁମ୍ଭେ ମାତ୍ର ତହିଁର ଅଦାଅଧି ପ୍ରତିଫଳ ଭୋଗ କରୁଅଛ, ଯେହେତୁ ଈଶ୍ୱର ତହିଁର ପ୍ରତିଫଳ ସମ୍ପୂର୍ଣ୍ଣ ରୂପେ ତୁମ୍ଭ ପ୍ରତି ଘଟାଇ ନାହାନ୍ତି। ତୁମେ ତାଠାରୁ ଅଧିକ ମାତ୍ରାରେ କ୍ଲେଶ ଭୋଗ କରିବାର କଥା, ମାତ୍ର ଈଶ୍ୱର ତୁମ୍ଭର ପାପ ଅନୁଯାୟୀ ତୁମର ବିଚାର କରିନାହାନ୍ତି ଆଉ ଚିନ୍ତା କରିପାରୁଛନ୍ତି। ଆଇବଙ୍କୁ ସେତେବେଳେ କିପରି ଲାଗିଥିବ, ବେଡ଼ି ଉପରେ ଯେପରି କୋରଡ଼ା ପ୍ରହାର କରାଯାଏ, ସୋଫର ଆଇବଙ୍କ ପ୍ରତି ଠିକ୍ ସେହିପରି ବ୍ୟବହାର କରୁଅଛନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ ତାଙ୍କର ବନ୍ଧୁମାନେ ସେମାନଙ୍କ ନିଜଠାରୁ ଆଇବଙ୍କୁ ଅଧିକ ପାପୀ ବୋଲି ବିଚାର କରୁଅଛନ୍ତି, କାରଣ ଆଇବଙ୍କର କ୍ଲେଶ ଅତି ଅସହ୍ୟ ଥିଲା। ପ୍ରକୃତରେ ସୋଫର ଆଇବଙ୍କର ଏପ୍ରକାର ପରିସ୍ଥିତି ନିମନ୍ତେ ସହାୟକ ହୋଇପାରିନଥିଲେ। ଆପଣ ଜାଣିଥିବେ ଯେ ଆଇବଙ୍କର ପରିସ୍ଥିତି ସେହିପରି ରହିଅଛି, ତହିଁରେ ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ଘଟି ନାହିଁ, ବରଂ ଏହା ଅଧିକରୁ ଅଧିକ ବଢ଼ିବାରେ ଲାଗିଛି। କେଉଁ ମୁହୂର୍ତ୍ତରେ ସେ ମୃତ୍ୟୁର ସମ୍ମୁଖୀନ ହେବେ ତାହା ସେ ଜାଣନ୍ତି ନାହିଁ, ସେ ମଧ୍ୟ କେବଳ ସେହି ମୃତ୍ୟୁର ଅପେକ୍ଷାରେ ଅଛନ୍ତି, ମାତ୍ର ମୃତ୍ୟୁ ତାହାଙ୍କ ପ୍ରତି ଘଟୁନାହିଁ। 11:7 ଲେଖା ଅଛି, ତୁମ୍ଭେ କ'ଣ ଅନୁସନ୍ଧାନ ଦ୍ୱାରା ପରମେଶ୍ୱରଙ୍କୁ ପାଇବାର, ତୁମ୍ଭେ କ'ଣ ସର୍ବଶକ୍ତିମାନଙ୍କର ସମ୍ପୂର୍ଣ୍ଣ ତତ୍ତ୍ୱ ପାଇବାର। ଏହା ଏକ ମହାନ ଉକ୍ତି, ଏଥିରେ କୌଣସି ଭୁଲ ନାହିଁ, ମାତ୍ର କିଏ ତାହା ନ ଜାଣେ, ସମସ୍ତେ ତାହା ଜାଣନ୍ତି, ତାହା କିଛି ନୂତନ ନୁହେଁ। ଆଇବ ପରେ ମଧ୍ୟ କହିବେ ଯେ ପ୍ରତ୍ୟେକ ତାହା ଜାଣନ୍ତି। କୌଣସି ମନୁଷ୍ୟ ଈଶ୍ୱରଙ୍କୁ ଆବିଷ୍କାର କରିପାରିବ ନାହିଁ ବା ଖୋଜି ପାଇପାରିବ ନାହିଁ, ମାତ୍ର ଈଶ୍ୱର ନିଜେ ପ୍ରକାଶିତ ହୁଅନ୍ତି। ଆମେ କେବଳ ଗୋଟିଏ ଉପାୟରେ ଈଶ୍ୱରଙ୍କ ବିଷୟରେ ଜାଣିପାରିବା, ଆଉ ତାହା ହେଉଛି ସେ ଆମମାନଙ୍କ ନିକଟରେ ନିଜକୁ ପ୍ରକାଶ କରିବା ନେଇ କେଉଁ ବିଷୟ ଭଲ ପାଆନ୍ତି। ହଁ, ମୁଁ ବିଶ୍ୱାସ କରେ ଯେ ଈଶ୍ୱର ଆମମାନଙ୍କ ନିକଟରେ ଆପଣଙ୍କୁ ଅତି ଅଳ୍ପ ମାତ୍ରାରେ ପ୍ରକାଶ କରିଅଛନ୍ତି, କାରଣ ଆମେ ପ୍ରତ୍ୟେକ ଈଶ୍ୱରଙ୍କ ବିଷୟରେ କିଛି ନା କିଛି ଜାଣୁ, କିଛି ନା କିଛି ଅନୁଭବ କରୁ, ମାତ୍ର ଆମେମାନେ ଅବିଶ୍ୱାସ ଓ ସନ୍ଦେହ ଘେରରେ ରହିବା ଦ୍ୱାରା ଈଶ୍ୱର ଆମମାନଙ୍କ ନିକଟରେ ତାହାଙ୍କୁ ଅଧିକ ରୂପେ ପ୍ରକାଶ କରିପାରନ୍ତି ନାହିଁ। ଏହା ତାହାଙ୍କର ଭୁଲ ନୁହେଁ, ମାତ୍ର ଆମମାନଙ୍କର ଭୁଲ। ପ୍ରିୟ ବନ୍ଧୁ, ମନୁଷ୍ୟ ସିଧାସଳଖ ବା ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ଈଶ୍ୱରଙ୍କୁ ଦେଖିପାରିବ ନାହିଁ, ମାତ୍ର ଈଶ୍ୱର ନିଜେ ମନୁଷ୍ୟ ନିକଟରେ ନିଜକୁ ପ୍ରକାଶ କରନ୍ତି। ଏହା ଏକ ନିଗୁଢ଼ ବିଷୟ ଯାହାକି ସୋଫର ପ୍ରକାଶ କରିଥିଲେ, ମାତ୍ର ଏହା ଆଇବଙ୍କ ପ୍ରତି କିଛି ନୂଆ କଥା ନଥିଲା। ଏଗାର ପର୍ବର ଆଠ ପଦରୁ ନୂଆ ପଦ ମଧ୍ୟରେ ଲେଖା ଅଛି, ତାହା ଆକାଶ ତୁଲ୍ୟ ଉଚ୍ଚ, ତୁମ୍ଭେ କ'ଣ କରିପାର? ପାତଳଠାରୁ ଗଭୀର ତୁମ୍ଭେ କ'ଣ ଜାଣିପାର? ତହିଁର ପରିମାଣ ପୃଥିବୀ ଅପେକ୍ଷା ଦୀର୍ଘ ଓ ସମୁଦ୍ର ଅପେକ୍ଷା ପ୍ରଶସ୍ତ। ସୁଫର ଏଠାରେ ଈଶ୍ୱରଙ୍କ ବିଷୟ ନେଇ ଅତି ମହାନ ଉକ୍ତି ପ୍ରକାଶ କରନ୍ତି, ମାତ୍ର ଏହା ଆଇବଙ୍କ ଆବଶ୍ୟକତାକୁ ପୂରଣ କରିପାରିଲା ନାହିଁ। ଏହା ଆଇବଙ୍କ ନିମନ୍ତେ ବିଶେଷ ସହାୟକ ହୋଇପାରିଲା ନାହିଁ, ଆଇବଙ୍କ ସମସ୍ୟାର ସମାଧାନ କରିପାରିଲା ନାହିଁ, ଏହା ଆଇବଙ୍କର କୌଣସି ଉପକାରରେ ଆସିପାରିଲା ନାହିଁ। ଏହାପରେ ଦଶ ଓ ବାର ପଦରେ ଲେଖା ଅଛି, ଯେବେ ସେ ଚାଲିଯାଆନ୍ତି ଓ ବନ୍ଦ କରନ୍ତି ଓ ବିଚାର ସଭାକୁ ଡାକନ୍ତି, ତେବେ କିଏ ତାହାଙ୍କୁ ବାରଣ କରିପାରେ? କାରଣ ସେ ଅସାର ଲୋକଙ୍କୁ ଜାଣନ୍ତି, ସେ ଆଲୋଚନା ନ କରି ହିଁ ଅଧର୍ମ ଦେଖନ୍ତି। ମାତ୍ର ଅସାର ମନୁଷ୍ୟ ବୁଦ୍ଧିବିହୀନ, ହଁ ବନ୍ୟ ଗର୍ଦ୍ଧବ ଶାବକ ତୁଲ୍ୟ ମନୁଷ୍ୟ ଜାତ ଅଟେ। ସେଠାରେ ପ୍ରକୃତରେ ଆଇବଙ୍କୁ ଲକ୍ଷ୍ୟ କରି ଏହିପରି କହନ୍ତି, ସେ ଆଇବଙ୍କ ପ୍ରତି ଅଙ୍ଗୁଳି ଦେଖାନ୍ତି, ଆଇବଙ୍କୁ ଦୋଷାରୋପ କରନ୍ତି, ଆଇବଙ୍କୁ ଅଧାର୍ମିକ ବୋଲି ବିଚାର କରନ୍ତି, ମାତ୍ର ନିଜକୁ ତହିଁରେ ସାମିଲ କରନ୍ତି ନାହିଁ। ସେ ଭାବନ୍ତି ସେହି ସମସ୍ତ ବାକ୍ୟ ଆଇବଙ୍କ ନିମନ୍ତେ, ମାତ୍ର ତାହାଙ୍କ ନିମନ୍ତେ ନୁହେଁ। ସେ ଭାବନ୍ତି ଯେ ସେ ହେଉଛନ୍ତି ଜଣେ ବ୍ୟକ୍ତି ଯିଏକି ଈଶ୍ୱରଙ୍କୁ ଉତ୍ତର ଦେଇପାରିବେ, ତାହାଙ୍କ ନିକଟରେ ଏହିସବୁର ଉତ୍ତର ରହିଅଛି, ଈଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହେବାର ସାହସ ତାହାଙ୍କର ଅଛି। ତେର ଓ ଚଉଦ ପଦରେ ଲେଖା ଅଛି, ଯେବେ ତୁମେ ଯଥାର୍ଥ ରୂପେ ଆପଣା ଅନ୍ତଃକରଣ ସୁସ୍ଥିର କରି ତାହାଙ୍କ ଆଡ଼େ ଆପଣା ହସ୍ତ ବିସ୍ତାର କର, ଯେବେ ତୁମ୍ଭ ହସ୍ତରେ ଅଧର୍ମ ଥାଏ ତାହା ଦୂର କରିଦିଅ ଓ ଅଧର୍ମକୁ ତୁମ୍ଭ ତମ୍ବୁରେ ବାସ କରିବାକୁ ନ ଦିଅ। ଅର୍ଥାତ୍ ପୁନର୍ବାର ସେ କହିବାକୁ ଚାହାନ୍ତି ଯେ ଆଇବ ନିଜର ପାପକୁ ଘୋଡ଼ାଇ ରଖିଅଛନ୍ତି, ସେ ନିଜର ପାପକୁ ବା ଅଧର୍ମକୁ ସ୍ୱୀକାର କରିବାକୁ ଚାହାନ୍ତି ନାହିଁ, ସେ ପାପକୁ ଘୋଡ଼ାଇ ରଖି ମଙ୍ଗଳ ପାଇବା ପାଇଁ ଚାହାନ୍ତି ଓ ଏହି କ୍ଲେଶରୁ ଉଦ୍ଧାର ପାଇବାକୁ ଚାହାନ୍ତି, ମାତ୍ର ତାହା ସମ୍ଭବ ନୁହେଁ। ଦେଖନ୍ତୁ ଆଇବଙ୍କ ପ୍ରତି ସୋଫରଙ୍କର ମନୋଭାବ, କେବଳ ସୋଫର ନୁହନ୍ତି ମାତ୍ର ଆଇବଙ୍କର ଆଉ ଦୁଇ ଜଣ ବନ୍ଧୁ ମଧ୍ୟ ତାହାଙ୍କୁ ଏହିପରି ଭାବେ ଦୋଷାରୋପ କରନ୍ତି, ଆଉ ସେମାନଙ୍କର ଧାରଣା ଆଇବ ତାହାଙ୍କ ଜୀବନରେ କିଛି ଗୁପ୍ତ ପାପକୁ ଛପାଇ ରଖିଅଛନ୍ତି ଯାହାଫଳରେ ତାହାଙ୍କ ପ୍ରତି ଏହିପରି ଦୁର୍ଦ୍ଦଶା ଘଟୁଅଛି। ମାତ୍ର ଆଇବଙ୍କ ଜାଣିବାରେ ସେ ସେପରି କିଛି ଗହୀରତ ପାପ କରିନାହାନ୍ତି ଯଦ୍ୱାରା ତାହାଙ୍କୁ ଏଥିନିମନ୍ତେ କ୍ଲେଶ ଭୋଗ କରିବାକୁ ପଡ଼ୁଛି ଅଥବା ତାହାଙ୍କୁ ସେହିପରି ଦୁଃଖ ସହ୍ୟ କରିବାକୁ ପଡ଼ୁଛି। ମାତ୍ର ତଥାପି ଆଇବଙ୍କ ଜୀବନରେ କିଛିଟା ଦୁର୍ବଳତା ଥିଲା ଯାହାକି ଆମେ ପରେ ଲକ୍ଷ୍ୟ କରିବାକୁ ପାରିବା, କିନ୍ତୁ ସେ ତାହାଙ୍କର ପାପ ବା ଅଧର୍ମ ନିମନ୍ତେ ଏହିପରି କ୍ଲେଶ ଭୋଗ କରିନଥିଲେ। ପନ୍ଦର ପଦରୁ ଉଣେଇଶ ପଦ ମଧ୍ୟରେ ଏହିପରି ଲେଖା ଅଛି, ତେବେ ତୁମ୍ଭେ ନିଶ୍ଚୟ କଳଙ୍କ ରହିତ ହୋଇ ଆପଣା ମୁଖ ଟେକିବ, ଆହୁରି ତୁମ୍ଭେ ସୁସ୍ଥିର ହେବ ଓ ଭୟ କରିବ ନାହିଁ, ତୁମ୍ଭେ ଆପଣା ଦୁଃଖ ପାଶୁରୀ ପକାଇବ, ବହିଗଲା ଜଳତୁଲ୍ୟ ତାହା ସ୍ମରଣ କରିବ, ତୁମ୍ଭର ଜୀବନ ମଧ୍ୟାହ୍ନ ଅପେକ୍ଷା ନିର୍ମଳ ହେବ, ଅନ୍ଧକାର ଥିଲେ ହିଁ ତାହା ପ୍ରଭାତତୁଲ୍ୟ ହେବ, ପୁଣି ଭରସା ଥିବାରୁ ତୁମ୍ଭେ ନିର୍ବିଘ୍ନରେ ରହିବ, ଆହୁରି ତୁମ୍ଭେ ଆପଣା ଚତୁର୍ଦିଗ ଅନ୍ୱେଷଣ କରି ନିରାପଦରେ ବିଶ୍ରାମ କରିବ, ମଧ୍ୟ ତୁମେ ଶୟନ କଲେ କେହି ତୁମକୁ ଭୀତ କରିବ ନାହିଁ, ବରଞ୍ଚ ଅନେକ ତୁମ୍ଭ ନିକଟରେ ନିବେଦନ କରିବେ। ସୁଫର ଏଠାରେ କହନ୍ତି, ଯଦି ତୁମ୍ଭେ ତୁମ୍ଭ ଜୀବନରେ ରହିଥିବା ପାପକୁ ସ୍ୱୀକାର କରି ପରିତ୍ୟାଗ କର, ତାହେଲେ ଈଶ୍ୱର ତୁମ୍ଭର ପ୍ରାର୍ଥନା ଶୁଣି ତୁମକୁ ଉଦ୍ଧାର କରିବେ ଓ ତୁମର ସମସ୍ତ ରୋଗରୁ ତୁମକୁ ସୁସ୍ଥ କରିବେ ଓ ତୁମକୁ ଉଚ୍ଚୀକୃତ ଓ ମହିମାନ୍ୱିତ କରିବେ। ବାସ୍ତବରେ ଏହା ମିଥ୍ୟା ନୁହେଁ, ମାତ୍ର ଏହା ଆଇବଙ୍କ ଜୀବନ ନିମନ୍ତେ ବିଶେଷ ସହାୟକ ନଥିଲା, କାରଣ ଆଇବ ନିଜର ପାପ ନିମନ୍ତେ ନୁହେଁ ମାତ୍ର ଈଶ୍ୱରଙ୍କର ମହତ ଅଭିମତ ନିମନ୍ତେ ଓ ତାହାଙ୍କ ନିଜର ମଙ୍ଗଳ ନିମନ୍ତେ ଏହିପରି ପରୀକ୍ଷା ମଧ୍ୟ ଦେଇ ଗତି କରୁଥିଲେ। ମାତ୍ର ଆମେ ପରେ ଦେଖିବାକୁ ଯିବା ଯେ ଆୟୁବ ଏହି ସମସ୍ତ ଉପରେ ଜୟୀ ହେଲେ ଓ ସେ ବହୁଳ ଆଶୀର୍ବାଦର ଅଧିକାରୀ ହେଲେ। ତାହାଙ୍କର ପୂର୍ବ ଜୀବନ ଅପେକ୍ଷା ତାହାଙ୍କର ପରବର୍ତ୍ତୀ ଜୀବନ ଦ୍ୱିଗୁଣ ଆଶୀର୍ବାଦରେ ଓ ସମ୍ଭ୍ରମରେ ପରିପୂର୍ଣ୍ଣ ହେଲା। ଏହାପରେ 20 ପଦରେ ଲେଖା ଅଛି, ମାତ୍ର ଦୁଷ୍ଟମାନଙ୍କର ଚକ୍ଷୁ ନିସ୍ତେଜ ହେବ ଓ ସେମାନଙ୍କର ପଳାଇବାର ବାଟ ରହିବ ନାହିଁ, ଆଉ ସେମାନଙ୍କର ଭରସା ପ୍ରାଣତ୍ୟାଗରେ ପରିଣତ ହେବ। ସୋଫର ଏଠାରେ ଏହିପରି କହନ୍ତି, ଆୟୁବ, ଯଦି ତୁମେ ତୁମ୍ଭର ଗୁପ୍ତ ପାପକୁ ସ୍ୱୀକାର ନ କର, ତାହେଲେ ସମୟ ଆସୁଅଛି ଈଶ୍ୱରଙ୍କ ବିଚାର ତୁମ୍ଭ ଉପରେ ବର୍ତ୍ତିବ, ଆଉ କେହି ତହିଁରୁ ତୁମକୁ ଉଦ୍ଧାର କରିପାରିବ ନାହିଁ, ତୁମ୍ଭେ ସେହି ପାପରେ ହିଁ ବିନଷ୍ଟ ହେବ। ଏହିପରି ଭାବେ ତିନୋଟି ଯାକ ବନ୍ଧୁ କେବଳ ଆୟୁବଙ୍କୁ ଦୋଷାରୋପ କରି ଚାଲିଲେ, ମାତ୍ର ସେମାନେ ଆୟୁବଙ୍କୁ ସାହାଯ୍ୟ କରିପାରିନଥିଲେ। ଆୟୁବ ସେମାନଙ୍କଠାରୁ ଯାହା ଶୁଣିବାକୁ ଚାହୁଁଥିଲେ ତାହା ସେମାନେ ଶୁଣାଇ ପାରିନଥିଲେ, ମାତ୍ର ସେମାନେ ଆୟୁବଙ୍କୁ କେବଳ ହୃଦୟ ବାଧକ କଥା କହି ତାହାଙ୍କ ହୃଦୟରେ ଆଘାତ ପହଞ୍ଚାଇଥିଲେ। ସେମାନେ ଆୟୁବଙ୍କୁ ସାନ୍ତ୍ୱନା ଦେବା ପରିବର୍ତ୍ତେ ବେଡ଼ି ଉପରେ କୋରଡ଼ା ପ୍ରହାର କରିବା ପରି ହୃଦୟବାଧକ କଥା କହିଥିଲେ। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ଅନ୍ୟମାନଙ୍କ ପ୍ରତି ଚିନ୍ତାଧାରା କ'ଣ? ଆମେ ଅନ୍ୟକୁ ଦୋଷାରୋପ କରିବା ପୂର୍ବରୁ କେବେ ନିଜ ଜୀବନ ପ୍ରତି ଲକ୍ଷ୍ୟ କରିଛୁ? କେବେ ନିଜର ଜୀବନକୁ ସମୀକ୍ଷା କରିଅଛୁ? ନା କେବଳ ଅନ୍ୟ ପ୍ରତି ଅଙ୍ଗୁଳି ଦେଖାଉଛୁ? ମାତ୍ର ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱରଙ୍କ ହସ୍ତରୁ କେହି ରକ୍ଷା ପାଇପାରିବେ ନାହିଁ। ଈଶ୍ୱରଙ୍କ ବିଚାର ସମସ୍ତଙ୍କ ପ୍ରତି ରହିଅଛି। ସେ କାହାର ମୁଖାପେକ୍ଷା କରନ୍ତି ନାହିଁ। ଅନ୍ତତଃ ଅନ୍ୟର କ୍ଲେଶ ଓ ଦୁଃଖକୁ ଦେଖି ଆମେ ନିଜର ଜୀବନକୁ ଲକ୍ଷ୍ୟ କରିବା ଉଚିତ ଓ ନିଜକୁ ସଂଶୋଧିତ କରିବା ଉଚିତ। ଅନ୍ୟକୁ ଦୋଷାରୋପ କରିବା ପୂର୍ବରୁ ନିଜକୁ ଦୋଷାରୋପ କରିବା ଉଚିତ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସେହିପରି ହୃଦୟ ଦିଅନ୍ତୁ, ଯେପରି ଆମେ ଅନ୍ୟର ଦୁଃଖ ଓ କ୍ଲେଶ ପ୍ରତି ସହାନୁଭୂତି ପ୍ରଦର୍ଶନ କରି ତାହା ନିମନ୍ତେ ପ୍ରାର୍ଥନା କରୁ ଓ ସେହି ଘଟଣା ମଧ୍ୟ ଦେଇ ନିଜର ଜୀବନକୁ ସମୀକ୍ଷା କରିବା ନିମନ୍ତେ ଚେଷ୍ଟା କରୁ।
ପ୍ରିୟ ବନ୍ଧୁ, ଏଠାରେ ମୁଁ ଗୋଟିଏ ବିଷୟ କହି ରଖେ ଯେ ଆମେ ସଦାବେଳେ ଅନ୍ୟର ଦୋଷକୁ ଦେଖୁ, କିନ୍ତୁ ଆମେ ନିଜର ଦୁର୍ବଳତାକୁ ଦେଖିବା ଉଚିତ। ଆଉ ଗୋଟିଏ ବିଷୟ ଆମମାନେ ମନେ ରଖିବା ଉଚିତ, ଅନ୍ୟ ଜଣେ ବ୍ୟକ୍ତି ଯଦି କୌଣସି ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରୁଅଛି, ବା ତା ପାରିବାରିକ ଜୀବନରେ କିମ୍ବା ତାର ବ୍ୟକ୍ତିଗତ ଜୀବନରେ ଯଦି ସେ କୌଣସି ପ୍ରକାର ଦୁଃଖ ମଧ୍ୟ ଦେଇ ଗତି କରୁଅଛି, ତାହେଲେ ଆମମାନେ କେବେ ଭାବିବା ଉଚିତ ନୁହେଁ ଯେ ସେ ତାହାର ପାପ ନିମନ୍ତେ ଏ ପ୍ରକାର ଦଣ୍ଡ ଭୋଗୁଅଛି ବା ଏ ପ୍ରକାର ଦୁଃଖ ଭୋଗୁଅଛି। ସେପରି କହିବା ମଧ୍ୟ ଆମମାନଙ୍କର ଭୁଲ। ଆମମାନେ କିଏ ଯେ ଆମମାନେ ମନୁଷ୍ୟମାନଙ୍କର ବିଚାର କରିପାରିବା? ପ୍ରଭୁ ଆମମାନଙ୍କୁ ସେ ଅଧିକାର ଦେଇନାହାନ୍ତି। ତାଛଡ଼ା ଆମେ ଅନ୍ୟର ଦୁର୍ବଳତା ବିଷୟରେ କିଛି ଜାଣୁନା। ଅନ୍ୟ ଜଣେ ସେ ତାର ଜୀବନରେ କ'ଣ କରୁଛି ବା କ'ଣ ନ କରୁଛି ତାହା ମଧ୍ୟ ଆମେ ଜାଣୁନା। କିନ୍ତୁ ଆମେ ଯଦି କେବଳ ଗୋଟିଏ ଅନୁମାନ କରି କହିବା ଯେ ସେ ତାହାର ପାପ ନିମନ୍ତେ ସେ ପ୍ରକାର ପ୍ରତିଫଳ ଭୋଗ କରୁଛି ବୋଲି, ତାହେଲେ ସେଇଟା ମଧ୍ୟ ଆମମାନଙ୍କର କହିବା ଭୁଲ। ସେଦିନ ଆୟୁବଙ୍କର ବନ୍ଧୁମାନେ ଆୟୁବଙ୍କର ଜୀବନ ବିଷୟରେ ବିଶେଷ କିଛି ଜାଣିପାରିନଥିଲେ, ଆଉ ସେମାନେ ଭାବୁଥିଲେ ଯେ ଆୟୁବ ନିଜର ପାପ ନିମନ୍ତେ ଏ ପ୍ରକାର ଯାତନା ସହ୍ୟ କରୁଅଛନ୍ତି, ଏ ପ୍ରକାର କଷ୍ଟ ସହ୍ୟ କରୁଅଛନ୍ତି। କିନ୍ତୁ ତାହା ନୁହେଁ। ଆୟୁବଙ୍କର ଜୀବନ ଏକ ସିଦ୍ଧ ସରଳ ଜୀବନ ଥିଲା, ଯାହାକି ପ୍ରଭୁ ନିଜେ କହନ୍ତି। ତେଣୁ ଯଦି ଆମେ କେବେ ଦେଖୁ ଯେ ଅନ୍ୟ ଜଣେ କୌଣସି ପ୍ରକାର ଦୁଃଖ ବା କ୍ଲେଶ ମଧ୍ୟରେ ଅଛି ବା ସମସ୍ୟା ମଧ୍ୟରେ ଅଛି, ଆମେ କେବେ କହିବା ଉଚିତ ନୁହେଁ ଯେ ସେ ତାହାର ପାପର ପ୍ରତିଫଳ ଭୋଗ କରୁଅଛି। ଆପଣଙ୍କର ମନେଥିବ ଯେତେବେଳେ ଶିଷ୍ୟମାନେ ସେହି ଜନ୍ମାନ୍ଧକୁ ଦେଖି ପ୍ରଭୁ ଯୀଶୁଙ୍କୁ ପଚାରିଲେ ଯେ କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା, ସେତେବେଳେ ପ୍ରଭୁ କ'ଣ କହିଲେ? କହିଲେ ସେ କିମ୍ବା ତାହାର ପିତାମାତା କେହି ପାପ କରିନାହାନ୍ତି, ମାତ୍ର ଈଶ୍ୱରଙ୍କର ମହିମା ଯେପରି ଏହାଦ୍ୱାରା ପ୍ରକାଶିତ ହୁଏ ସେଥିପାଇଁ ଏହି ସମସ୍ତ ଘଟିଅଛି। ଅନେକ ସମୟରେ ପ୍ରିୟ ବନ୍ଧୁ, ପ୍ରଭୁଙ୍କର ମହିମା ଯେପରି ଆମମାନଙ୍କ ଜୀବନ ମଧ୍ୟ ଦେଇ ପ୍ରକାଶିତ ହୁଏ ସେଥିପାଇଁ ଆମମାନେ ଅନେକ ସମୟରେ ସମସ୍ୟା ମଧ୍ୟ ଦେଇ ଗତି କରୁ। ସଙ୍କଟମୟ ପରିସ୍ଥିତି ମଧ୍ୟ ଦେଇ ଗତି କରୁ, ଯେପରି ଆମେ ନିଜେ ପ୍ରଭୁଙ୍କର ଆଶ୍ଚର୍ଯ୍ୟ ଶକ୍ତିର କାର୍ଯ୍ୟକୁ ଅନୁଭବ କରିବା ସଙ୍ଗେ ସଙ୍ଗେ ଆମେ ନିଜେ ବିଶ୍ୱାସରେ ବଳିଷ୍ଠ ହେବା ସଙ୍ଗେ ସଙ୍ଗେ ସେହି ଅନୁଭୂତି ଦ୍ୱାରା ଯେପରି ପ୍ରଭୁ ଗୌରବାନ୍ୱିତ ହୁଅନ୍ତି ଏବଂ ଅନ୍ୟମାନେ ମଧ୍ୟ ତାହା ଦେଖି ପ୍ରଭୁଙ୍କର ନିକଟବର୍ତ୍ତୀ ହୁଅନ୍ତି। କେତେ ବଡ଼ ଚମତ୍କାର ବିଷୟ! ତେଣୁ ଆମେ କେବେ ହେଲେ କେବଳ ବାହ୍ୟ ଦୃଷ୍ଟିକୋଣରୁ ଦେଖି ଆମେ ଅନ୍ୟର ବିଚାର କରିବାଟା ଉଚିତ ନୁହେଁ। ତେଣୁ ପ୍ରଭୁ ଯେତେବେଳେ ଆମମାନଙ୍କୁ ତାଙ୍କର ବାକ୍ୟ ମଧ୍ୟ ଦେଇ ଚେତେଇ ଦେଉଛନ୍ତି, ତାହେଲେ ଆମମାନେ ସେ ପ୍ରକାର କାର୍ଯ୍ୟ କରିବା ଉଚିତ ନୁହେଁ କି ସେ ପ୍ରକାର ଚିନ୍ତାଧାରା ଧାରଣ କରିବାଟା ଉଚିତ ନୁହେଁ। ତେଣୁ ଆଜି ଯଦି କିଏ ସମସ୍ୟା ମଧ୍ୟରେ ଅଛନ୍ତି, ଆମେ ତାଙ୍କ ପାଖକୁ ଯାଇ ତାଙ୍କୁ ସାନ୍ତ୍ୱନା ଦେବା ଉଚିତ, ତାଙ୍କ ନିକଟରେ ପ୍ରଭୁଙ୍କର ବାକ୍ୟରୁ କିଛି କହିବା ଉଚିତ, ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ସେହି ବ୍ୟକ୍ତିଙ୍କୁ ସାନ୍ତ୍ୱନା ଦେବା ଉଚିତ ଏବଂ ତାହାଙ୍କୁ ଉତ୍ସାହ ଦେବା ଉଚିତ, ତାହାଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ। ତାହେଲେ ତଦ୍ୱାରା ସେହି ବ୍ୟକ୍ତିର ଜୀବନରେ ପ୍ରଭୁ ଆହୁରି କାର୍ଯ୍ୟ କରିବେ, ତାକୁ ଆହୁରି ଶକ୍ତି ଦେବେ, ସାହସ ଦେବେ ସମସ୍ତ ବିଷୟକୁ ସହ୍ୟ କରିବା ପାଇଁ। ଆଉ ଯଦି ଆମେମାନେ ସେହି ବ୍ୟକ୍ତି ନିକଟରେ ନିରୁତ୍ସାହଜନକ କଥା କହିବା, ତା'ର ହୃଦୟବାଧକ କଥା କହିବା, ତାହେଲେ ସେ କେଉଁ ପ୍ରକାର ଭାବେ ବିଶ୍ୱାସରେ ବଢ଼ିପାରିବେ, କିପରି ସେ ଆଗେଇ ପାରିବେ? ଆମେ କ'ଣ କରିବା? ତାକୁ ରକ୍ଷା କରିବା ପରିବର୍ତ୍ତେ ତା ଜୀବନକୁ ଆମେ ବିନାଶ କରିଦେବା। ତେଣୁ ଆସୁ ପ୍ରତ୍ୟେକଙ୍କୁ ଆମେ ଉତ୍ସାହିତ କରି ପ୍ରତ୍ୟେକ ନିମନ୍ତେ ପ୍ରାର୍ଥନା କରୁ, ପ୍ରତ୍ୟେକଙ୍କୁ ସାହାଯ୍ୟ କରୁ, ଯେପରି ପ୍ରତ୍ୟେକ ଆତ୍ମିକ ଜୀବନ ବଢ଼ିପାରିବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আপন ঈশ্বর বাক্য শুণবা নিমন্তে সময় দেওয়ার আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহার প্রেম বিষয়ে অধিক জাঁয়া চাহিদি, যাকি আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখি রাখুন odia.ttb@radio882.com।
তবে আজ এইখানে রাখুছি। প্রভু যীশু আপনাদের আশীর্বাদ করুন। নমস্কার।